आकाशवाणी संवाद पढ़ुछंती सुचिस्मिता साहू। मुख्य संवाद, विभिन्न क्षेत्र में उत्कर्ष प्रतिपादन करिथिबा चारिजण विशिष्ट व्यक्ति को राज्यसभा को मनोनीत कले राष्ट्रपति। मनोनीत को अभिनंदन जणाइले प्रधानमंत्री। ऑक्सीओम फोर मिशन रो चारिजण जाक क्रू सदस्य पृथ्वी को आसंताकाली करिबे प्रत्यावर्तन। वैदेशिक मंत्री डॉक्टर एस जयशंकर सिंगापुर प्रतिपक्षक सह कले आलोचना। ईरान एहार परमाणु कार्यक्रम उपरे आलोचना पई सर्वदा प्रस्तुत अछि, ईरान रो वैदेशिक मंत्री को सूचना। एवं लॉर्ड्स टेस्ट रो चतुर्थ दिन रे इंग्लैंड गतकाली रो स्कोर 2 रन रो आरंभ करिवो आजिरो द्वितीय इनिंग्स बैटिंग। राष्ट्रपति द्रौपदी मुर्मू, प्रख्यात आईनज्ञ उज्जवल देवराव निकम, सामाजिक कर्मी श्री सदानंदन मास्टर, पूर्वतन वैदेशिक सचिव हर्षवर्धन श्रृंगला एवं ऐतिहासिक तथा शिक्षाविद डॉक्टर मीनाक्षी जैन को राज्यसभा को मनोनीत करिछन्ते। स्वराष्ट्र मंत्रालय पक्षर एही निष्पत्ति नै विज्ञप्ति प्रकाश पाइछि। महाराष्ट्र बासिंदा श्री निकम मुंबई आतंकवादी आक्रमण मामलें सरकारी वकिल भाव कार्य करिछन्ते। केरलर सदानंदन मास्टर्सकर शिक्षा क्षेत्र में दीर्घदिन अभिज्ञता रही। से राजनैतिक हिंसार शिकार हो निजर दुई गोड़ हर। श्री सिंगला युक्तराष्ट्र आमेरिका बांग्लादेश थाइलैंड रे भारत राष्ट्रदूत भाव कार्य तुलाई। से मध्य 2023 G20 रे अध्यक्षता मुख्य समन्वयकारी भाव कार्य कर। डॉक्टर जैन दिल्ली विश्वविद्यालय गार्गी कॉलेज रे सह प्राध्यापक भाव कार्य कर। कला साहित्य विज्ञान और सामाजिक सेवे अवदान रही 12 जन विशिष्ट व्यक्ति को राष्ट्रपति उच्च सदन को मनोनीत कर। प्रधानमंत्री नरेन्द्र मोदी विशिष्ट आईनज्ञ उज्जवल देवराव निकम, सामाजिक कर्मी श्री सदानंदन मास्टर, पूर्वतन वैदेशिक सचिव हर्षवर्धन श्रृंगला एवं ऐतिहासिक तथा शिक्षाविद डॉक्टर मीनाक्षी जैन राज्यसभा को मनोनीत होगा पर अभिनंदन जनाई। सामाजिक गणमाध्यम एक पोस्टर श्री मोदी कहते उज्जवल निकम आईन क्षेत्र और संविधान प्रति निष्ठा अनुकरणीय। प्रधानमंत्री कहते हर्षवर्धन श्रृंगला जड़े कूटनीतिज्ञ बुद्धिजीवी एवं से रणनीतिक चिंताधारे उत्कृष्ट प्रदर्शन कर। श्री श्रृंगला भारत वैदेशिक नीति में महत्वपूर्ण अवदान रही G20 अध्यक्षतार गुरुत्वपूर्ण भूमिका निर्वाह कर। श्री सदानंदन को अभिनंदन जनाई श्री मोदी कहते जीवन अन्याय विरोध में अदम्य साहस और संघर्षर उदाहरण। प्रधानमंत्री कहते से जड़े शिक्षक और समाजसेवी भाव प्रयास प्रशंसनीय एवं से युव सशक्तिकरण प्रति अत्यंत उत्साही रही। श्री मोदी कहते मीनाक्षी जैन जड़े विद्वान गवेषक एवं ऐतिहासिक भाव निजक प्रतिष्ठित कर। भारतीय महाकाशचारी ग्रुप कैप्टेन शुभांशु शुक्ला एवं ऑक्सीओम फोर मिशन अन्य तीन जन क्रू सदस्य प्रत्यावर्तन आसंताकाली आरंभ हेबो। सामाजिक गणमाध्यम एक पोस्ट रे विज्ञान और प्रजुक्ति विद्या मंत्री डॉक्टर जितेंद्र सिंह कहते आसंताकाली भारतीय समय अपराह्न 4:30 अनडकिंग कार्य आरंभ हेबो। से कहते सदस्य माने मंगलवार दिन भारतीय समय अपराह्न 3 भूपृष्ठरे पहुंचे। ग्रुप कैप्टेन श्री शुक्ला अंतर्जातीय महाकाश केन्द्र को 14 मिशन गस्तरे अछंति। से प्रथम भारतीय भाव अंतर्जातीय महाकाश केन्द्र को गस्त करिछंति एवं विंग कमांडर राकेश शर्मा परे द्वितीय भारतीय महाकाशचारी भाव महाकाश को जाइछंति। गस्त कालरे ग्रुप कैप्टेन श्री शुक्ला भारत संपर्कित 7 विशेष परीक्षण करिछंति,
जिसके लिए हम लोग गिनते दिन से इंतजार कर रहे थे। अब वो जो है वापसी हो रही है, हम लोगों को बहुत ही खुशी है और बहुत प्रसन्न है कि जल्दी से जल्दी वो वापस आ जाए। ये हम ईश्वर से प्रार्थना करते हैं को सक्सल जो है पृथ्वी पर आसानी से उनका वापस हो और ये हमारे लिए बड़ी खुशी का दिन हो।
बिहार रे नेपाल बांग्लादेश ओ म्यांमार रो बहुसंख्यक नागरिक बसवास करथुवा जणा पडिछि। बूथ स्तरीय अधिकारी मानंक द्वारा स्वतंत्र भोटर तालिका संशोधन अभियान रो होइथिबा घरकु घर जांच रु एही तथ्य जणा पडिछि। एही नागरिकक निकटरु आधार बासस्थान प्रमाणपत्र राशन कार्ड एवं अन्यान्य प्रमाणपत्र संग्रह करा जाइछि। निर्वाचन कमिशनक द्वारा भोटर तालिका संशोधन समय एही त्रुटिर समाधान करा जाउछि। ନିର୍ବାଚନ ଆୟୋଗ କହିଛନ୍ତି ଆସନ୍ତା ଅଗଷ୍ଟ 1 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଉପଯୁକ୍ତ ତଦନ୍ତ କରାଯିବା ପରେ ଯଦି ଏହା ସତ୍ୟପ୍ରମାଣିତ ହୁଏ ତେବେ ଆସନ୍ତା ସେପ୍ଟେମ୍ବର ମାସରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ତାଲିକାରେ ସେମାନଙ୍କର ନାମକୁ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସିଙ୍ଗାପୁର ଗସ୍ତରେ ଯାଇ ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ଜୟଶଙ୍କର କହିଛନ୍ତି ସିଙ୍ଗାପୁର ଭାରତର ଆକ୍ଟ ଇଷ୍ଟ ନୀତିର କେନ୍ଦ୍ରବିନ୍ଦୁ। ବୈଦେଶିକ ମନ୍ତ୍ରୀ ଆଜି ଟେମାସେକ୍ ଅଧ୍ୟକ୍ଷ ନିଯୁକ୍ତ ତେଓ ଚିହିନ୍ଙ୍କୁ ଭେଟିଛନ୍ତି। ଡକ୍ଟର ଜୟଶଙ୍କର ଭାରତରେ ହେଉଥିବା ପରିବର୍ତ୍ତନ ଏବଂ ବିନିଯୋଗର ସୁଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଭିଭିଆନ୍ ବାଲକ୍ରିଷ୍ଣନ୍ କହିଛନ୍ତି ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଅନିଶ୍ଚିତ ଭାବରେ ବହୁ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଏଥିରେ ଭାରତ ଏକ ପ୍ରମୁଖ ଅଂଶ ଭାବେ ନିଜକୁ ପ୍ରତିପାଦନ କରିପାରିଛି। ବୈଷୟିକ ପରିବର୍ତ୍ତନରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସିଙ୍ଗାପୁର ଗସ୍ତ ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବା ପାଇଁ ଚୀନ୍ର ତିଆନ୍ଜିନ୍ ଗସ୍ତରେ ଯିବେ। ଏହି ବୈଠକ ଅବସରରେ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଅଘାର୍ଚ୍ଚି କହିଛନ୍ତି ଇରାନ୍ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ରହିଛି। ବିଦେଶୀ ରାଷ୍ଟ୍ରଦୂତ ଏବଂ ପ୍ରତିନିଧିଙ୍କ ସହ ଏକ ବୈଠକରେ ଗତକାଲି ଆଲୋଚନା ସମୟରେ ଶ୍ରୀ ଅଘାର୍ଚ୍ଚି ଏହା କହିଛନ୍ତି। ସେ କହିଛନ୍ତି ଏଥିପାଇଁ ଯଦି ପୁନଃ ଆଲୋଚନା ଆରମ୍ଭ ହୁଏ ତେବେ ଆମେରିକା ଏବଂ ଅନ୍ୟ ଆଲୋଚନାରେ ପକ୍ଷଭୁକ୍ତ ରାଷ୍ଟ୍ରଙ୍କ ଦ୍ୱାରା ଭବିଷ୍ୟତରେ ଯୁଦ୍ଧ ନ ହେବା ନେଇ ନିର୍ଭର ପ୍ରତିଶ୍ରତି ଦିଆଯିବା ଉଚିତ। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ସଂଗଠିତ ଯୁଦ୍ଧ କେବଳ କୂଟନୈତିକ ଆଲୋଚନା ମାଧ୍ୟମରେ ସମାପ୍ତ ହୋଇପାରିବ ବୋଲି ପ୍ରମାଣ କରିଛି। ଶ୍ରୀ ଅଘାର୍ଚ୍ଚି ଇରାନ୍ର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ଇସ୍ରାଏଲ୍କୁ ସହାୟତା ପ୍ରଦାନ କରିବା ସହ ଆମେରିକା ଏ ସଂକ୍ରାନ୍ତ ଆଲୋଚନାରେ କୁଠାରଘାତ କରୁଛି ବୋଲି ଶ୍ରୀ ଅଘାର୍ଚ୍ଚି ଅଭିଯୋଗ କରିଛନ୍ତି। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଇଆଇଏମ୍ ଜୋକାରେ ହୋଇଥିବା ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ କୋଲକାତା ପୁଲିସ୍ ଏକ 9 ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛି। ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ପୀଡ଼ିତା ଜଣେ ମାନସିକ ରୋଗ ବିଶେଷଜ୍ଞ ଏବଂ କଥିତ ଅଭିଯୁକ୍ତ ଦ୍ୱିତୀୟ ବର୍ଷର ଛାତ୍ର ପରାମର୍ଶ ପାଇଁ ତାଙ୍କୁ ଆଇଆଇଏମ୍କୁ ଡାକିଥିଲେ। ନିଶାଦ୍ରବ୍ୟଯୁକ୍ତ ପାନୀୟ ପ୍ରଦାନ କରି କଥିତ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଛାତ୍ରକୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେଫାଜତକୁ କୋର୍ଟ ଗତକାଲି ପଠାଇ ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ଘଟଣାର ରିପୋର୍ଟ ମାଗିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ ଏଫ୍ବିଆଇ ଏକ ଆନ୍ତର୍ଜାତିକ ଆତଙ୍କବାଦୀ ନେଟୱର୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିରେ ସଂଶ୍ଲିଷ୍ଟ ଥିବା 8 ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଏଫ୍ବିଆଇ ଗିରଫ କରିଛି। ସେମାନଙ୍କ ମଧ୍ୟରେ ପବିତ୍ର ସିଂ ବାଟଲା ଅଛନ୍ତି। ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ବାଟଲାଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲା। ଏନ୍ଆଇଏ ଦ୍ୱାରା ନିଷିଦ୍ଧ ବାବର ଖାଲସା ଆନ୍ତର୍ଜାତିକ ଗୋଷ୍ଠୀର ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସେ ଜଡ଼ିତ ରହିଥିଲା। ଲର୍ଡ଼ସରେ ଖେଳାଯାଉଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସ 2 ରନ୍ରୁ ଆରମ୍ଭ କରିବ। ଭାରତୀୟ ସମୟ ଅପରାହ୍ନ 3:30ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଭାରତ ପ୍ରଥମ ଇନିଂସରେ 387 ରନ୍ କରିଥିବାବେଳେ ଇଂଲଣ୍ଡ ମଧ୍ୟ ପ୍ରଥମ ଇନିଂସରେ 387 ରନ୍ ସ୍କୋର କରିଥିଲା। ଫିଫା କ୍ଲବ୍ ବିଶ୍ୱକପ୍ 2025 ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଆମେରିକାର ନ୍ୟୁଜର୍ସିସ୍ଥିତ ମେଟ୍ ଲାଇଫ୍ ଷ୍ଟାଡିୟମ୍ରେ ଖେଳାଯିବ। ଚେଲ୍ସି ଏବଂ ଜର୍ମାନୀର ପ୍ୟାରିସ୍ ସେଣ୍ଟ କ୍ଲବ୍ ମଧ୍ୟରେ ଏହି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା କ୍ଲବ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଦୁଇ ଦଳ ପ୍ରଥମଥର ପାଇଁ ପରସ୍କରର ସମ୍ମୁଖୀନ ହେଉଛନ୍ତି। ଦୁଇଥର ୟୁରୋପୀୟ ଚାମ୍ପିୟନ୍ ଚେଲ୍ସି ଦଳ 2021ରେ ଫିଫା କ୍ଲବ୍ ବିଶ୍ୱକପ୍ ପ୍ରତିଯୋଗିତା ଟାଇଟଲ୍ ହାସଲ କରିଥିଲା। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 4 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି। ମନୋନୀତଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ। ଅକ୍ସିଓମ୍ 4 ମିଶନର 4 ଜଣ ଯାକ କ୍ରୁ ସଦସ୍ୟ ପୃଥିବୀକୁ ଆସନ୍ତାକାଲି କରିବେ ପ୍ରତ୍ୟାବର୍ତ୍ତନ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସିଙ୍ଗାପୁର ପ୍ରତିପକ୍ଷଙ୍କ ସହ କଲେ ଆଲୋଚନା। ଇରାନ୍ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛି। ଇରାନ୍ର ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ଲର୍ଡ଼ସ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ଗତକାଲିର ସ୍କୋର 2 ରନ୍ରୁ ଆରମ୍ଭ କରିବ ଆଜିର ଦ୍ୱିତୀୟ ଇନିଂସ ବ୍ୟାଟିଂ। ସମ୍ବାଦ ଶେଷ ହେଲା।